ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ବିଜେତାମାନଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଭାରତର ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ ଅତିକ୍ରମ କଲା 300 ଗିଗାୱାଟ। ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ ଲୋକସେବା ଆୟୋଗର 3 ଜଣ ସଦସ୍ୟଙ୍କ ଇସ୍ତଫା। ହିନ୍ ମହାସାଗର ମଧ୍ୟ ଦେଇ ଭାରତ ପର୍ଯ୍ୟନ୍ତ ରେଳମାର୍ଗ ବିକାଶ କରିବା ପାଇଁ ରୁଷର ପ୍ରସ୍ତାବ। ଏବଂ କୋଚିରେ ଆଜିଠାରୁ ଭାରତ ଓ ଆମେରିକା ନୌସେନା ପକ୍ଷରୁ ମିଳିତ ଅଭ୍ୟାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2026ର ବିଜେତାମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ପଦକ ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ସମୟରେ ଖେଳ ସହିତ ଜଡ଼ିତ ସେମାନଙ୍କ ଅନୁଭବ ସମ୍ପର୍କରେ କହିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜୟ ହାସଲ କରିଥିବା ସମସ୍ତ ଖେଳାଳି ଦେଶର ସମ୍ମାନ ବୃଦ୍ଧି କରିଛନ୍ତି ଓ ସେମାନଙ୍କ ସଫଳତା ଯୁବପିଢ଼ିକୁ ପ୍ରେରଣା ଯୋଗାଇଛି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି, ଯେଉଁମାନେ ଖେଳିବେ ସେମାନେ ଆଗକୁ ବଢ଼ିବେ।
जो खेलेगा वो खिलेगा। ऑलवेज चीयर फॉर भारत। भारत माता की जय। भारत माता की जय। भारत माता की
जय। ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଓ ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଗଡ଼ସେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଜୁଲାଇ 23ରୁ ଅଗଷ୍ଟ 2 ତାରିଖ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ 39ଟି ପଦକ ସହ ଚତୁର୍ଥ ସ୍ଥାନ ହାସଲ କରିଛି। ଭାରତର ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ 300 ଗିଗାୱାଟ ଅତିକ୍ରମ କରିଛି। ଗତମାସ 31 ତାରିଖରେ ହାସଲ ହୋଇଥିବା ଏହି ଐତିହାସିକ ସଫଳତା 2030 ସୁଦ୍ଧା ନିର୍ଦ୍ଧାରିତ 500 ଗିଗାୱାଟ କ୍ଷମତା ଲକ୍ଷ୍ୟର 60%ରୁ ଅଧିକ। ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ କ୍ଷମତା ମୋଟ ବିଦ୍ୟୁତ୍ ଉତ୍ପାଦନ କ୍ଷମତାର 54%ରୁ ଅଧିକ ହୋଇଛି। ଏହି ସଫଳତା ସ୍ୱଚ୍ଛ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦୃଢ଼ ସହଯୋଗ କରିବା ଲାଗି ପ୍ରେରଣା ଯୋଗାଇଛି ବୋଲି ମନ୍ତ୍ରଣାଳୟ କହିଛି। ଦେଶରେ ସୌରଶକ୍ତି କ୍ଷମତା ଏବେ ପ୍ରାୟ 165 ଗିଗାୱାଟ ରହିଛି। 2014 ମସିହାରେ ସୌରଶକ୍ତି ମାତ୍ର 2.8 ଗିଗାୱାଟ ଥିବାବେଳେ 2025-26ରେ ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ କ୍ଷମତା 55.29 ଗିଗାୱାଟକୁ ବୃଦ୍ଧି ପାଇଛି। ଏଥିରେ 44.6 ଗିଗାୱାଟ ସୌରଶକ୍ତି ଏବଂ 6 ଗିଗାୱାଟ ପବନ ଶକ୍ତି ରହିଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ନବୀକରଣୀୟ ଶକ୍ତି ଉତ୍ପାଦନ 2014-15ରେ 191 ବିଲିୟନ୍ ୟୁନିଟ୍ ଥିବାବେଳେ 2025-26 ସୁଦ୍ଧା ଏହା 477 ବିଲିୟନ୍ ୟୁନିଟ୍ ଅତିକ୍ରମ କରିଛି। ପରୀକ୍ଷାରେ ଅନିୟମିତତା ନେଇ ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଗତକାଲି ସେଠାକାର ଲୋକସେବା ଆୟୋଗର 3 ଜଣ କାର୍ଯ୍ୟକାରୀ ସଦସ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ଆୟୋଗର ସଦସ୍ୟ ଅଜିତ ଭଟ୍ଟାଚାର୍ଯ୍ୟ, ଜମିଲ ଅହମ୍ମଦ ଏବଂ ଅନିମା ହାଁସଦା ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ଇସ୍ତଫା ପ୍ରଦାନ କରିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ସମ୍ମତି ପରେ ରାଜ୍ୟପାଳ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ଝାଡ଼ଖଣ୍ଡରେ ଛାତ୍ରଛାତ୍ରୀମାନଙ୍କ ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସେଠାକାର ପୁଲିସ୍ ବିଧାନସଭା ପରିସର ଏବଂ ତା'ର ଆଖପାଖ ଅଞ୍ଚଳରେ ନିଷେଧାଜ୍ଞା ଲାଗୁ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। 2 ସପ୍ତାହରୁ ଅଧିକ ସମୟ ଧରି ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଆଜି ବିଧାନସଭା ମାର୍ଚ୍ଚ କରିବା ଲାଗି ଘୋଷଣା କରିଥିବାବେଳେ ଝାଡ଼ଖଣ୍ଡ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଝାଡ଼ଖଣ୍ଡ ପୁଲିସ୍ ମହାନିର୍ଦ୍ଦେଶକ ମନୋଜ କୌଶିକ ବିକ୍ଷୋଭରତ ଛାତ୍ରଛାତ୍ରୀମାନଙ୍କୁ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଲାଗି ଆହ୍ୱାନ ଦେଇଛନ୍ତି। ବିଧାନସଭା ଭବନର 750 ମିଟର ପରିସୀମା ମଧ୍ୟରେ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ନିଷେଧାଜ୍ଞା ଲାଗୁ କରାଯାଇଛି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ନେଇ ଝାଡ଼ଖଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସରକାର ସେମାନଙ୍କ ଦାବି ସମ୍ପର୍କରେ ମିଥ୍ୟା ଦୋଷାରୋପ କରୁଥିବା କହିଛନ୍ତି। ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ଟିମ୍ ବିକ୍ଷୋଭକାରୀଙ୍କ 98% ଦାବିକୁ ଗ୍ରହଣ କରାଯାଇଥିବା ନେଇ କହିବାର କିଛି ଘଣ୍ଟା ପରେ ଏହି ଅଭିଯୋଗ ହୋଇଛି। ବିକ୍ଷୋଭକାରୀମାନେ କହିଛନ୍ତି, ସରକାର ଅନିୟମିତତା ହୋଇଥିବା 13ଟି ପ୍ରତିଯୋଗିତାମୂଳକ ପରୀକ୍ଷା ମଧ୍ୟରୁ କେବଳ 3ଟିକୁ ରଦ୍ଦ କରିବା ଲାଗି ସହମତି ପ୍ରକାଶ କରିଛନ୍ତି। ରାଞ୍ଚିଠାରେ ଏକ ସମ୍ଭାଦଦାତା ସମ୍ମିଳନୀକୁ ସମ୍ବୋଧିତ କରି ବିକ୍ଷୋଭରତ ଛାତ୍ରଛାତ୍ରୀମାନେ ରାଜନୈତିକ ଦଳ ଏବଂ ଜନସାଧାରଣଙ୍କୁ ବିରୋଧ ପ୍ରଦର୍ଶନକୁ ସମର୍ଥନ କରିବା ଲାଗି ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ କଥିତ ଅନିୟମିତତା ନେଇ ସରକାରଙ୍କ ଦ୍ୱାରା କରାଯାଉଥିବା ସିଆଇଡି ତଦନ୍ତ ଏଭଳି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାମୁଦ୍ରିକ ମାର୍ଗ ଉପରେ ନିର୍ଭରଶୀଳତା ହ୍ରାସ କରିବା ଲାଗି ରୁଷ ପକ୍ଷରୁ ହିନ୍ ମହାସାଗର ଦେଇ ଭାରତ ପର୍ଯ୍ୟନ୍ତ ରେଳମାର୍ଗ ବିକାଶ କରିବା ନିମନ୍ତେ ପ୍ରସ୍ତାବ ଦେଇଛି। ରୁଷର ଉପପ୍ରଧାନମନ୍ତ୍ରୀ ମରାଟ ଖୁସନୁଲିନ୍ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଏବଂ ବୋସ୍ଫୋରସ୍ ଜଳମାର୍ଗ ଦେଇ ବିବାଦ ଲାଗି ରହିଥିବାରୁ ଏହି ଉପାୟ ଆପଣାଇବା ଲାଗି ରୁଷ ଚିନ୍ତା କରୁଛି। ସେଠାକାର ସମ୍ଭାଦ ସରବରାହ ସଂସ୍ଥା ଅନୁଯାୟୀ ରୁଷର ଉପପ୍ରଧାନମନ୍ତ୍ରୀ ଶ୍ରୀ ଖୁସନୁଲିନ୍ କହିଛନ୍ତି, ତୁର୍କମେନିସ୍ତାନ, ଇରାନ୍ ଏବଂ ଆଫଗାନିସ୍ତାନ ଦେଇ ରେଳମାର୍ଗ ଦ୍ୱାରା ଭାରତ ସହ ସଂଯୋଗ ସ୍ଥାପନ କରାଯାଇପାରିବ। ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଯାତାୟତ ନେଇ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ରୁଷ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି। ଇରାନ୍ର ସର୍ବୋଚ୍ଚ ନେତା ମୁଜତବା ଖାମନେଇ ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସିର ପୂର୍ବ ମୁଖ୍ୟ ମୋହସିନ୍ ରୋଜାଇଙ୍କୁ ସର୍ବୋଚ୍ଚ ରାଷ୍ଟ୍ରୀୟ ସୁରକ୍ଷା ପରିଷଦରେ ପ୍ରତିନିଧି ନିଯୁକ୍ତ କରିଛନ୍ତି। ମହମ୍ମଦ ବାକିର ଜୋଲଗଦ୍ରଙ୍କ ସ୍ଥାନରେ ଶ୍ରୀ ରଜାଇ ସର୍ବୋଚ୍ଚ ଶାସକଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ। ପୂର୍ବରୁ ଏହି ପଦବୀରେ ଥିବା ଅଲି ଲାରିଜେନିଙ୍କୁ ଆମେରିକା ଇସ୍ରାଏଲ୍ର ମିଳିତ ଆକ୍ରମଣ ସମୟରେ ହତ୍ୟା କରାଯାଇଥିଲା। ବୋଲିଭିଆରେ ସ୍ୱାସ୍ଥ୍ୟସେବା କ୍ଷମତା ବୃଦ୍ଧି କରିବା ନେଇ ଭାରତ 8 ମେଟ୍ରିକ୍ ଟନ୍ ଜୀବନରକ୍ଷକ ଔଷଧ ଓ ଉପକରଣ ପଠାଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁଯାୟୀ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ମଧ୍ୟ ଭାରତ ବୋଲିଭିଆକୁ ବିଭିନ୍ନ କ୍ଷେତ୍ରରେ ବିକାଶ କାର୍ଯ୍ୟ ନିମନ୍ତେ ସହଯୋଗ କରିଆସୁଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କୋଚିସ୍ଥିତ ଦକ୍ଷିଣ ନୌସେନା କମାଣ୍ଡଠାରେ ଆଜିଠାରୁ ଭାରତ ଏବଂ ଆମେରିକା ନୌସେନା ମିଳିତ ଭାବେ ଅଭ୍ୟାସ ଆରମ୍ଭ କରିବେ। ଏହି ଅଭ୍ୟାସ କାର୍ଯ୍ୟ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଦ୍ୱିପାକ୍ଷିକ ଅଭ୍ୟାସ ଅଭିଯାନର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶର ନୌସୈନିକମାନଙ୍କୁ ଏକ୍ସପ୍ଲୋସିଭ୍ ଅର୍ଡିନାନ୍ସ ଡିସ୍ପୋଜାଲ୍ ଇଓଡି ଏବଂ ବୁଡ଼ାଳିମାନଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା। ଏହି 5 ଦିନିଆ ଅଭ୍ୟାସ ସମୟରେ ବିଭିନ୍ନ ବିଷୟରେ ଜ୍ଞାନ ଆଦାନ ପ୍ରଦାନ, ପ୍ରଶିକ୍ଷଣ, ଉପକରଣ ପ୍ରଦର୍ଶନ ଭଳି କାର୍ଯ୍ୟକ୍ରମ ରହିଛି। ଭାରତୀୟ ନୌସେନା ଏବଂ ଆମେରିକାର ନୌସେନା 2005 ପରେ ମିଳିତ ଭାବେ ବିଭିନ୍ନ ଅଭ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଆଜିଠାରୁ ଆରମ୍ଭ ହେଉଥିବା ଅଭ୍ୟାସ ଅଭିଯାନ ଉଭୟ ଦେଶ ମଧ୍ୟରେ 8ମ ସଂସ୍କରଣ ବୋଲି ସୂଚନା ମିଳିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଅଙ୍ଗଦାନ ଅନ୍ଧବିଶ୍ୱାସରୁ ଦୂରେଇ ଜୀବନଦାନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ରାଷ୍ଟ୍ରୀୟ ଅଙ୍ଗ ପ୍ରତ୍ୟାରୋପଣ ସଂଗଠନର ନିର୍ଦ୍ଦେଶକ ଡାକ୍ତର ଅନିଲ କୁମାର ଓ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ନୂଆଦିଲ୍ଲୀ ଏମ୍ସର ଡାକ୍ତର ରାଜେଶ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123717117 23314444 23314481 ଏବଂ 23717106 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହ୍ୟାସ୍ଟ୍ୟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିର ନିର୍ଦ୍ଦେଶକ ରାହୁଲ ନବୀନଙ୍କ କାର୍ଯ୍ୟକାଳ 1 ବର୍ଷ ବୃଦ୍ଧି କରିଛନ୍ତି। ଚଳିତ ମାସ 13 ତାରିଖରୁ ଆସନ୍ତା ବର୍ଷ 13 ଅଗଷ୍ଟ ପର୍ଯ୍ୟନ୍ତ ଏହି ବର୍ଦ୍ଧିତ କାର୍ଯ୍ୟକାଳ ବଳବତ୍ତର ରହିବ। ଆସନ୍ତା ବର୍ଷ ଜୁଲାଇ 31 ଶ୍ରୀ ନବୀନ ଅବସର ଗ୍ରହଣ କରିବା ପରେ ମଧ୍ୟ ସେ 13 ଅଗଷ୍ଟ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। 1993 ବ୍ୟାଚ୍ର ଭାରତୀୟ ରାଜସ୍ୱ ସେବା ଅଧିକାରୀ ଶ୍ରୀ ନବୀନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ କ୍ୟାବିନେଟ୍ ନିଯୁକ୍ତି କମିଟି ମଞ୍ଜୁରୀ ପ୍ରଦାନ କରିଛି। ଏଫ୍ଆଇବିଏ 18 ବର୍ଷରୁ କମ୍ ଏସିଆ ବାସ୍କେଟ୍ବଲ୍ ପ୍ରତିଯୋଗିତା ଚଳିତ ମାସ 13 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାରତ କୋରିଆ, ଜାପାନ ଏବଂ କାଜାକସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବ। 14 ଅଗଷ୍ଟରେ ଜାପାନ ସହ ଭାରତ ତା'ର ଅଭିଯାନ ଆରମ୍ଭ କରିବ। 23 ଅଗଷ୍ଟରେ ଅହମ୍ମଦାବାଦରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଆମେରିକାରେ ଚାଲିଥିବା 20 ବର୍ଷରୁ କମ୍ ବିଶ୍ୱ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମ ଭାରତୀୟ କ୍ରୀଡ଼ାବିତ୍ ଭାବେ ବସନ୍ତ କୁମାର ମେଘୱାଲ ଏବଂ ସହନୱାଜ ଖାନ୍ ଉଚ୍ଚଡିଆ ଏବଂ ଲମ୍ବଡିଆରେ ପଦକ ହାସଲ କରିଛନ୍ତି। ବସନ୍ତ କୁମାର ମେଘୱାଲ ପୁରୁଷ ଉଚ୍ଚଡିଆରେ 2.21 ମିଟର ଡେଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ସହନୱାଜ ଖାଁ ପୁରୁଷ ଲମ୍ବଡିଆରେ 7.84 ମିଟର ଡେଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ଆଲଜେରିଆର ୟୁନୁସ୍ ଆୟଚି ଉଚ୍ଚଡିଆରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ବିଜେତାମାନଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଭାରତର ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ ଅତିକ୍ରମ କଲା 300 ଗିଗାୱାଟ୍। ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ ଲୋକସଭା ଆୟୋଗର 3 ଜଣ ସଦସ୍ୟଙ୍କ ଇସ୍ତଫା। ହିନ୍ଦ ମହାସାଗର ମଧ୍ୟ ଦେଇ ଭାରତ ପର୍ଯ୍ୟନ୍ତ ରେଳମାର୍ଗ ବିକାଶ କରିବା ଲାଗି ରୁଷର ପ୍ରସ୍ତାବ। ଏବଂ କୋଚିରେ ଆଜିଠାରୁ ଭାରତ ଓ ଆମେରିକା ନୌସେନା ପକ୍ଷରୁ ମିଳିତ ଅଭ୍ୟାସ ଆରମ୍ଭ। ସମ୍ବାଦ ଶେଷ ହେଲା।